ये एडवेंटिस्ट वर्ल्ड रेडियो ओडिया सेवा कार्यक्रम जीवनधारा मु स्वप्ना प्रेम भरारे ओडिया सेवा जीवनधारा कार्यक्रम को स्वागत करुची। प्रिय बंधु आसंतु आजिर 30 मिनिट रो कार्यक्रम विषय रे जानिबा। प्रथम रे सुनिबा भक्तिमय गीत, यहा परे सुनिबा पिला मानकर आत्मीय कहानी ओ परिशेष रे पवित्र शास्त्र रु परमेश्वरंकर आध्यात्मिक वाक्य सुनिबा। आसंतु पिला मानकर आत्मीय कहानी सुनिबा पूर्वे सुनिबा गोटिए भक्तिमय गीत।
অপরাধ যেতে করুছি স্বীকার, সম্মুখরে সদা অছি পাপ। অপরাধ যেতে করুছি স্বীকার, সম্মুখরে সদা অছি পাপ। মোর পাপ করিছি মু তুম্ভ বিরুদ্ধরে, করিছি মন্দ যা হা তুম্ভ দৃষ্টিরে। জন্মাবধি পাপি পাপে জন্ম মোর, জন্মাবধি পাপি পাপে জন্ম মোর। প্রক্ষালন করি মোতে শুচি কর, হে ঈশ্বর দয়া কর দয়া কর, হে ঈশ্বর দয়া কর দয়া কর। আত্মমন্তরে সৃষ্টি কর, মোতে পরি ত্রাণ পুনদান কর। সুচি আত্মমন্তরে সৃষ্টি কর, মোতে পরি ত্রাণ পুনদান কর। তুমে চাহ নাহি প্রভু হোম বলি, ভগ্ন আত্মা অটে তুম্ভ গ্রাহ্য বলি। খোলি দিয় প্রভু মোর ওষ্ঠা ধর, খোলি দিয় প্রভু মোর ওষ্ঠা ধর। তুম্ভ ধার্মিকতা হে দান মোর, হে ঈশ্বর
দয়া কর দয়া কর হে ঈশ্বর দয়া কর দয়া কর তুম্ভ প্রেম অনুগ্রহে ক্ষমা কর তুম্ভ প্রেম অনুগ্রহে ক্ষমা কর পাপ ধোইতে মোতে শুচি কর হে ঈশ্বর দয়া কর দয়া কর হে ঈশ্বর দয়া কর দয়া কর
শ্রোতা এই ভক্তিময় গীত আপনার কেমিতি লাগিলা চালন্তু এবে শুনিবা পিলামানকর কাহানী।
পিলামানে নমস্কার, মু প্রত্যুষ আপনার এই গপ সময়ের স্বাগত করুছি। আসন্তু আমি শুনিবা আজি গোটিয়ে গপ যাহা হেলে কহে বড় হেলে হেবু জগত জিতা। এড়ি টিকিয়ে পিলাটিয়ে বয়স তিন কি চারি হব দিনকর কথা, পিলাটি মাটি কাদুয়ে খেলু থাকে, আহা কাহ প্রতি তার নজর নথায়। সেইদিন পিলাটির বাপাঙ্কর জনে সাঙ্গ তাঙ্ক ঘরক আসি থাকে, মাটি কাদুয়ে পিলাটি খেলুথিবার দেখি ভদ্রব্যক্তি জনক পচারে, বাবুরে তুমি এটি কি খেল খেলুছ? পিলাটি কহিলা, মু কাদুয়ে বন্ধুক তিয়ারি করুছি। এহা শুনি ভদ্রব্যক্তি জনক পুনি পচারে, আচ্ছা বাপা, তুমি মাটি কাদুয়ে এ বন্ধুক কণ পাই তিয়ারি করুছ? পিলাটি কহিলা, মোর শত্রুমানকু বিনাশ করিয়া পাই। এথর ভদ্রব্যক্তি জনক আগ্রহ সহ পচারে, তুমি তো কুনি পিলা, তোমার শত্রু কি? পিলাটি নির্ভীক ভাবে উত্তর দেলা, ইংরেজ মানে হচ্ছে মোর শত্রু। পিলাটির বীরত্বপূর্ণ কথা শুনে কেবল ভদ্রব্যক্তি জনক নুহ, সারা পরিবার লোক মানে সেইদিন আশ্চর্য হয়ে যাই। ভদ্রব্যক্তি জনক সেইদিন পিলাটি কোড়কু নেই বহুত গেল করে আইলে, এ বাড়ক সাধারণ বাড়ক নুহে, বড় হয়ে এ বাড়ক দেশ তথা জাতির নাম রক্ষিব, এ বাড়ক দেশ ও জাতি গর্বিত হব, সে নিশ্চয় জগত জিতা হব। আউ দিনকর ঘটনা, পিলাটি পাঠপড়া সহ সংবাদপত্র পড়া ভালো লাগুলা। দিনে পিলাটি সংবাদপত্র পড়ু থাকে, সংবাদপত্রর প্রথম পৃষ্ঠায় প্রকাশিত গোটিয়ে খবর সেদিন পিলাটি বিচলিত করেদে। খবর পড়ি সে যেত দুঃখিত লা তাঠার অধিক ক্রোধিত হয়ে উঠিলা, কোমল মস্তিষ্ক তার আন্দোলন হওয়া লাগিলা। সেদিন পিলাটি কুয়াড়ে অন্তর্ধান হয়ে গেল। তিন চারিদিন পর্যন্ত কিছু বি খবর মিলিলানি, ঘরে সমস্ত ব্যস্ত হয়ে পড়লে, সবুটি খোঁজবার লাগিলে, হলে কিছু বি ফল মিলিলা না। যেপরি ভাবে পরিবার সভিঙ্কু বিস্মিত করে অন্তর্ধান হয়ে যাইছিলা, ঠিক সেইপরি ভাবে দিনে সমস্তঙ্কু আশ্চর্য করে ঘরে পৌঁছিগলা পিলাটি। পুয়কু পাখরে পাই মা আনন্দর কোলে নেলে, কুনি ভৌণী আসি দৌড়ি আসি পচারলা, তু এতদিন কেউঠুলু ভাই? এথর পিলাটি সবু কহিলা, মু আম দেশর সবুঠারু বড় তীর্থস্থানকু যাইথিলি। এহা কই সে সাথিরে আনিথিবা গোটিয়ে কুনি বাক্সরু কিছি বালি কাড়ি তা ভুনির হাতকু দেলা, আউ কহিলা, নে এ বালিকু মুন্ডরে লগা, এহাকু প্রণাম কর। এহাপরে পিলাটি অবশিষ্ট বালিকু নি নিজ পড়া থাকরে রখিলা। সংবাদপত্ররু যেউ খবর পড়ি পিলাটি অন্তর্ধান হইতিলা, পরিবার লোকে তাহা জানিবা নিমন্তে আশ্চর্য হই রহি যাইথিলে। পিলাটি সেদিন 1919 অপ্রেল 13 তারিখে জালিয়ানাওয়াল বাগরে ঘটিথিবা ঘটনা বিষয়ে পড়িথিলা। ইংরেজ মানক গুলিমাড়ে কিপরি রক্তরঞ্জিত হয়ে যাইথিলা সেই মাটি, কিপরি 379 জন নিরহিত ব্যক্তি ইংরেজ মানক গুলিমাড়ে শহীদ হয়ে যাইথিলে, আউ 11,137 জন আহত হয়েছিল। সেই ঘটনা বিষয়ে পড়ি কাহারিকু কিছু নকি সিধা ট্রেন্রে যাই অমৃতসরে পৌঁছিলা, আউ সেঠারু ধাই যাই জালিয়ানা বাগরে পৌঁছিলা। সেটার পৌঁছি সে কই কই হয়ে কান্দিবার লাগিলা। সেই রক্ত ভিজা মাটি সেইদিন পিলাটি চন্দন পরি মুন্ডরে মারিছিলা, আউ কিছি নিজ সাথিরে নেই আসছিলা। সেইদিন সেই বাড়ক জনক হচ্ছেন অমর শহীদ ভগত সিং। পঞ্জাবর লাইলাপুর জয়াল জেলার বঙ্গা গ্রামে 1907 সেপ্টেম্বর মাস 28 তারিখে মাতা বিদ্যাপতি কোলরে জন্ম নিয়ে এই বীরপুত্র। যেদিন ভগৎ সিং জন্ম নিয়ে ঠিক সেইদিন তাঙ্ক পিতা কিষান সিং ଓ କାକା ସ୍ୱନ୍ ସିଂ କାରାଗାରରୁ ମୁକ୍ତ ହୋଇଥିଲେ ଆଉ ପରିବାର ଲୋକମାନେ ଖୁସିରେ ତାଙ୍କ ନାମ ଭଗତ ରଖିଥିଲେ। ଇଂରେଜମାନଙ୍କ କବଳରୁ ଭାରତ ମାତାକୁ ମୁକ୍ତ କରିବା ପାଇଁ ଭଗତ ସିଂ 23 ମାର୍ଚ୍ଚ 1935 ମାତ୍ର 23 ବର୍ଷ ବୟସରେ ନିଜ ପ୍ରାଣ ଦେଇ ବଳିଦାନ ସ୍ୱରୂପରେ ଆମର ପ୍ରତ୍ୟେକଙ୍କ ନିମନ୍ତେ ଅମର ହୋଇ ରହିଯାଇଛନ୍ତି। ପିଲାମାନେ କେତେ ସୁନ୍ଦର କାହାଣୀ ଅମର ଶହୀଦ ଭଗତ ସିଂଙ୍କର, ଯିଏକି ଜଣେ ଉତ୍ତମ ଯୋଦ୍ଧା ରୂପେ ଆମ ଦେଶର ନିମନ୍ତେ ପ୍ରାଣବଳି ଦେଇଅଛନ୍ତି ଏବଂ ଆମ ଜାତିର ବା ଦେଶର ନାଁ ରଖିଛନ୍ତି। ନିଶ୍ଚୟ ସେ ଜଣେ ଜଗତ ଜିତା। ମୁଁ ଆଶା କରୁଛି ତୁମକୁ ଏହି କାହାଣୀ ବହୁତ ପସନ୍ଦ ହୋଇଥିବ। ଈଶ୍ୱର ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପିଲାମାନେ କାହାଣୀ ଭଲ ଲାଗିଲା ତ?
କରିବ ତୁମ୍ଭ ଆବାସରେ ବାସ କରିବ କିଏ ସେ ପୁଣ୍ୟ ପର୍ବତରେ। ହେ ସଦା ପ୍ରଭୁ, ସଦା ପ୍ରଭୁ, କିଏ ପ୍ରବାସ କରିବ ତୁମ୍ଭ ଆବାସରେ ବାସ କରିବ କିଏ ସେ ପୁଣ୍ୟ ପର୍ବତରେ। ହେ ସଦା ପ୍ରଭୁ, ସଦା ପ୍ରଭୁ, ଅନ୍ତରରୁ ଯିଏ ସଦା ସତ୍ୟ କହେ, ଧର୍ମ କର୍ମ କରି ସଦାଚାରୀ ହୁଏ। ଅନ୍ତରରୁ ଯିଏ ସଦା ସତ୍ୟ କହେ, ଧର୍ମ କର୍ମ କରି ସଦାଚାରୀ ହୁଏ। କର ନିନ୍ଦା ଯାର ମୁଖରେ ନଥାଏ, ବନ୍ଧୁର ଅନିଷ୍ଟ କେବେ ନ କରେ। କରିବ ତୁମ୍ଭ ଆବାସରେ ହେ ସଦା ପ୍ରଭୁ, ସଦା ପ୍ରଭୁ। ଅଧମ ଘୃଣିତ ଯାହାର ଦୃଷ୍ଟିରେ, ଧାର୍ମିକକୁ ଯିଏ ସମାଦର କରେ। ଅଧମ ଘୃଣିତ ଯାହାର ଦୃଷ୍ଟିରେ, ଧାର୍ମିକକୁ ଯିଏ ସମାଦର କରେ। ଯଦି ସହ୍ୟ କରି ସପଥ ଯେ ରଖେ, ଆପଣ ପ୍ରତିଜ୍ଞା ଅନ୍ୟଥା ନ କରେ। ଯଦି ସହ୍ୟ ଆପଣ ପ୍ରତିଜ୍ଞା ଅନ୍ୟ ଧନ କରେ, ସେ ଧନ୍ୟ ହେବ, ଧନ୍ୟ ହେବ, ବାସ କରିବ ସେ ତୁମ୍ଭ ପୁଣ୍ୟ ପର୍ବତରେ ହେ ସଦା ପ୍ରଭୁ ସଦା ପ୍ରଭୁ ମିଥ୍ୟା ସାଧ୍ୟ ପାଇଁ ଲାଞ୍ଚ ନିଏ ନାହିଁ ସୁଧ ଲୋଭେ ଯିଏ ଋଣ ଦିଏ ନାହିଁ ମିଥ୍ୟା ସାଧ୍ୟ ପାଇଁ ଲାଞ୍ଚ ଦିଏ ନାହିଁ ଯେଉଁ ଜନ ଏହି ସକର୍ମ ପରାଇ ଅଟଳ ରହିବ ଚିର କାଳ ପାଇଁ ବସେ ତୁମ୍ଭ ପୁଣ୍ୟ ପର୍ବତରେ ବାସ କରି ବସେ ତୁମ୍ଭ ପୁଣ୍ୟ ପର୍ବତରେ ହେ ସଦା ପ୍ରଭୁ ସଦା ପ୍ରଭୁ ସିଏ ପ୍ରବାସ କରିବ ତୁମ୍ଭ ଆବାସରେ ବାସ କରି ବସେ ତୁମ୍ଭ ପୁଣ୍ୟ ପର୍ବତରେ ହେ ସଦା ପ୍ରଭୁ ସଦା ପ୍ରଭୁ
ତାହେଲେ ବର୍ତ୍ତମାନ ପବିତ୍ର ଶାସ୍ତ୍ରରୁ ଶୁଣିବା ପରମେଶ୍ୱରଙ୍କର ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ଆପଣମାନଙ୍କୁ ଆଉ ଥରେ ସ୍ୱାଗତ କରୁଅଛି। ସେହି ସଦାପ୍ରଭୁ ଆପଣଙ୍କର ମନର ଭାବନା, ମନର ଚିନ୍ତା ଓ ଆପଣଙ୍କର ଦୁଃଖ କଷ୍ଟ ବାଧା ବିଘ୍ନ ସବୁକିଛି ଦୂର କରନ୍ତୁ। ପ୍ରିୟ ଶ୍ରୋତା, ଆଜିର ଆଲୋଚନା ହେଉଛି ମୃତ୍ୟୁ ଦଣ୍ଡ ବା ପେନାଲ୍ଟି, ଡେଥ୍ ପେନାଲ୍ଟି। ତାହା ପୂର୍ବରେ ଚାଲନ୍ତୁ ଆମ୍ଭେମାନେ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଜିହସୟ ଆଖନକୁ କହିଲେ, ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର। ତୁମେ କ'ଣ କରିଛ ମୋତେ କୁହ, ସେ କଥା ଲୁଚାଅ ନାହିଁ। ଆଖନ ଉତ୍ତରରେ କହିଲା, ଏହା ସତ୍ୟ, ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏପରି କରିଅଛି, ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାଲିୟ ବସ୍ତ୍ର ଓ 200 ଶେଖଳ ରୂପା ଓ 1 ପାଉଣ୍ଡ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି, ଏବଂ ସେଗୁଡ଼ିକୁ ମୋ ତମ୍ଭୁ ମଧ୍ୟରେ ପୋତି ଅଛି ଆଉ ରୂପାକୋଟ ତଳେ ଅଛି। ଜିଅସୟ କିଛି ଲୋକକୁ ଛାଉଣିକୁ ପଠାଇଲେ, ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ଭୁ ତଳେ ପୋତା ହୋଇଥିବାର ଦେଖିଲେ। ରୂପାଗୁଡ଼ିକ କୋଟ ତଳେ ଥିଲା। ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ଭୁରୁ ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଜିଓସୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇଦେଲେ। ଏହାପରେ ଜିଓସୟ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖାନକୁ ଓ ତାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାର ଗୋରୁଗାଈ ଗୋଧ ଓ ମେଣ୍ଢା ଓ ତମ୍ଭୁ ସର୍ବସ୍ୱ ଯଥା ରୂପା ସୁନା ଓ ବସ୍ତ୍ରକୁ ଆଖର ଉପତ୍ୟକାକୁ ଆଣିଲେ। ତାପରେ ଜିଓସୟ କହିଲେ, ତୁମେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ। ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖାନ ଓ ତାର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ପ୍ରିୟ ଶ୍ରୋତା, ପୁରାତନ ନିୟମରେ ଥିବା ବ୍ୟବସ୍ଥା ବା ନିୟମ ବିଭିନ୍ନ କାର୍ଯ୍ୟ ପାଇଁ ମୃତ୍ୟୁଦଣ୍ଡ ଦେବା ନିମନ୍ତେ ଆଦେଶ ଦିଏ, ଯେପରିକି ନରହତ୍ୟା, ଅପହରଣ, ପଶୁ ସଙ୍ଗମ, ବ୍ୟଭିଚାର, ସମଲିଙ୍ଗୀ ଯୌନ ସମ୍ପର୍କ, ଭଣ୍ଡ ଭାବବାଦୀ ହୋଇଥିବା ବା ବେଶ୍ୟା କାର୍ଯ୍ୟ ଏବଂ ଦୁଷ୍କର୍ମ ବା ଦର୍ଶନ ଏବଂ ଅନ୍ୟାନ୍ୟ ଅନେକ ଅପରାଧ। ଅଥଚ ଯେତେବେଳେ ମୃତ୍ୟୁଦଣ୍ଡ ଆସିଥାଏ ସେତେବେଳେ ଈଶ୍ୱର ଅନେକ ସମୟରେ ଦୟା ପ୍ରଦର୍ଶନ କରନ୍ତି, ଯେପରିକି ଦାଉଦ ବ୍ୟଭିଚାର ଏବଂ ନରହତ୍ୟା କଲେ, ତଥାପି ଈଶ୍ୱର ତାଙ୍କୁ ଜୀବନ ନେଲେ ନାହିଁ ବା ତାଙ୍କର ଜୀବନ ନେଲେ ନାହିଁ। ପରିଶେଷରେ ଆମେ କରୁଥିବା ପାପ ଯୋଗୁଁ ଆମେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ, ଯେହେତୁ ପାପର ବେତନ ହେଉଛି ମୃତ୍ୟୁ। ଧନ୍ୟବାଦର ବିଷୟ ଯେ ଆମ୍ଭମାନଙ୍କୁ ଦୋଷୀ ସାବ୍ୟସ୍ତ ନ କରି ଈଶ୍ୱର ଆମମାନଙ୍କ ନିମନ୍ତେ ତାଙ୍କ ପ୍ରେମ ପ୍ରଦର୍ଶନ କରନ୍ତି। ପ୍ରିୟ ଶ୍ରୋତା, ବ୍ୟଭିଚାର କର୍ମରେ ଧରାପଡ଼ିଥିବା ଜଣେ ସ୍ତ୍ରୀ ଲୋକକୁ ଯେତେବେଳେ ଫାରୁସିମାନେ ଆଣି ପଚାରିଲେ ଯେ ସେମାନେ ତାକୁ ପଥର ଫୋପାଡ଼ି ମାରିବେ ନା ନାହିଁ, ସେତେବେଳେ ଯୀଶୁ ଉତ୍ତର ଦେଲେ, ତୁମମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ। ଯୀଶୁ ଯେ ସମସ୍ତ କ୍ଷେତ୍ରରେ ମୁଖ୍ୟଦଣ୍ଡ ବା ମୁଖ୍ୟ ଦଣ୍ଡକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହାକୁ ଦର୍ଶାଇବା ନିମନ୍ତେ ଏହି ଘଟଣାକୁ ବ୍ୟବହାର କରାଯିବା ଉଚିତ ନୁହେଁ। ଯୀଶୁ ସେଠାରେ କେବଳ ଫାରୁସିମାନଙ୍କର କପଟାଚରଣକୁ ପ୍ରକାଶ କରୁଛନ୍ତି। ଫାରୁସିମାନେ ଚତୁରତାରେ ସହ ପୁରାତନ ନିୟମ ଭଙ୍ଗ କରାଇବା ନିମନ୍ତେ ଚାହିଁଲେ। ସେହି ସ୍ତ୍ରୀ ଲୋକକୁ ପଥର ଫୋପାଡ଼ି ମରାଯାଉ କିମ୍ବା ମରା ନ ଯାଉ ସେମାନେ ସେଥିପ୍ରତି ଚିନ୍ତିତ ନ ଥିଲେ, ବରଂ ବ୍ୟଭିଚାରରେ ଧରାପଡ଼ିଥିବା ପୁରୁଷଗଣଙ୍କ କେଉଁଠି ଥିଲେ ଏହା ବିଷୟରେ ସେମାନେ ଚିନ୍ତା କଲେ ନାହିଁ। ଈଶ୍ୱର ଏକମାତ୍ର ବ୍ୟକ୍ତି ଥିଲେ ଯେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିଥିଲେ। ଯେ କେହି ମନୁଷ୍ୟର ରକ୍ତପାତ କରିବ ମନୁଷ୍ୟ ଦ୍ୱାରା ତାହାର ରକ୍ତପାତ କରାଯିବ, ଯେହେତୁ ପରମେଶ୍ୱରଙ୍କ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି। ଏହା ଆମେ ଆଦି 9:6 ପାଉଅଛୁ। କିଛି ଘଟଣାରେ ଯୀଶୁ ମୃତ୍ୟୁଦଣ୍ଡକୁ ସମର୍ଥନ କରିଥାନ୍ତେ। ଯୀଶୁ ମଧ୍ୟ ଅନୁଗ୍ରହ ପ୍ରଦର୍ଶନ କଲେ। ଯେତେବେଳେ ମୃତ୍ୟୁଦଣ୍ଡ ପାଇବାର ଥିଲା ସେଇଥିରେ ଯୀଶୁ ପ୍ରଭୁ ଦଣ୍ଡ ନେଇଥିଲେ। ପୀଡ଼ିତ ପାଉଲ ନିଶ୍ଚିତ ଭାବରେ ଯେଉଁଠି ପ୍ରଯୁଜ୍ୟ ଥିଲା ସେପରି ସ୍ଥଳରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିବା ନିମନ୍ତେ ଶାସନ ବ୍ୟବସ୍ଥାର ଶକ୍ତିର ଚିହ୍ନି ପାରିଲେ ନାହିଁ। ଜଣେ ଖ୍ରୀଷ୍ଟିଆନ ମୃତ୍ୟୁଦଣ୍ଡକୁ କିପରି ଭାବରେ ଦେଖିବା ଉଚିତ ତାହେଲେ ଚାଲନ୍ତୁ, ପ୍ରଥମତ୍ୱ ଆମେ ନିହାତି ସ୍ମରଣରେ ରଖିବା ଉଚିତ ଯେ ଈଶ୍ୱର ତାଙ୍କ ବାକ୍ୟର ମୃତ୍ୟୁଦଣ୍ଡ ବ୍ୟବସ୍ଥା କରିଛନ୍ତି। ଅତଏବ ଆମ୍ଭମାନଙ୍କ ନିମନ୍ତେ ଏହା ଏକ ଉଦ୍ଧତପନ ହେବ ଯଦି ଆମେ ଏକ ଉଚ୍ଚତର ମାନ ଆରମ୍ଭ କରୁ। ଯେକୌଣସି ବ୍ୟକ୍ତି ବିଷୟରେ ଈଶ୍ୱରଙ୍କର ସର୍ବୋଚ୍ଚ ମାନ ରହିଛି ସେ ସିଦ୍ଧ ଅଟନ୍ତି। ଏହି ମାନ କେବଳ ଆମମାନଙ୍କ ନିମନ୍ତେ ନୁହେଁ କିନ୍ତୁ ତାଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଅଟେ। ଅତଏବ ସେ ଆମମାନଙ୍କୁ ଏକ ଅସୀମ ମାତ୍ରାରେ ପ୍ରେମ କରନ୍ତି ଏବଂ ଏକ ଅସୀମ ମାତ୍ରାରେ ତାଙ୍କ ନିକଟରେ ଦୟା ରହିଛି। ଆମେ ମଧ୍ୟ ଦେଖୁ ଯେ ତାଙ୍କ ନିକଟରେ ଏକ ଅସୀମ ମାତ୍ରାର କ୍ରୋଧ ମଧ୍ୟ ରହିଛି ଏବଂ ଏହି ସମସ୍ତ ଏକ ସିଦ୍ଧ ସନ୍ତୁଳନରେ ଚାଲିଥାଏ। ତାହେଲେ ଦ୍ୱିତୀୟତ୍ୱ ଆମେ ନିହାତି ଚିହ୍ନିବା ଉଚିତ ଯେ କେତେବେଳେ ମୃତ୍ୟୁଦଣ୍ଡ ଦିଆଯିବ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଈଶ୍ୱର ଶାସନ ବ୍ୟବସ୍ଥା ଦେଇଅଛନ୍ତି, ଯେପରିକି ଈଶ୍ୱର ସେ ସମସ୍ତ କ୍ଷେତ୍ରରେ ମୃତ୍ୟୁଦଣ୍ଡର ବିରୋଧୀ ଅଟନ୍ତି। ଏହା ଦାବି କରିବା ବାଇବଲର ସମ୍ମତ ନୁହେଁ। ଯେତେବେଳେ କୌଣସି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯାଏ ଖ୍ରୀଷ୍ଟିଆନ ମାନେ ଆନନ୍ଦ କରିବା ଉଚିତ ନୁହେଁ, କିନ୍ତୁ ସେହି ସମୟରେ ମଧ୍ୟ ସବୁଠାରୁ ଅଧିକ ମନ୍ଦ ଅପରାଧ ଗୁଡ଼ିକ ଘଟାଇଥିବା ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାର ଅଧିକାର ଶାସନ ବା ବ୍ୟବସ୍ଥା ତାହା ହେଉଛି ସରକାରଙ୍କଠାରେ ଥିବା ଯୋଗୁଁ ସରକାର ବା ଶାସନ ବ୍ୟବସ୍ଥା ବିରୁଦ୍ଧରେ ଯୁଦ୍ଧ କରିବା ଉଚିତ ନୁହେଁ। ପ୍ରିୟ ଶ୍ରୋତା, ଯେଉଁ ମହତରେ ଆମେ ପାପ କାମ କରିଅଛୁ ସେହି ପାପରେ ଆମେ ମୃତ୍ୟୁଦଣ୍ଡ ହେବା ଯୋଗ୍ୟତା, ମାତ୍ର ସେହି ପରମପିତା ପରମେଶ୍ୱର ଯୀଶୁଖ୍ରୀଷ୍ଟ ଏହି ଜଗତରେ ଅବତରଣ ହେଲେ ଯେପରିକି ଆମ୍ଭେମାନେ ସେହି ମୃତ୍ୟୁରୁ ଉଦ୍ଧାର ପାଇପାରିବା। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସଦାପ୍ରଭୁଙ୍କଠାରେ ଆମେ ବିଶ୍ୱାସ କରିବା, ଯେପରିକି ଆମ୍ଭେମାନେ ଜାଣିଅଛୁ କି ଆମ ନୈତିକ ଜୀବନରେ ଆମେ ପାପ କାମ କରିଚାଲିଅଛୁ। ଏହି ପାପରୁ ଏକମାତ୍ର ମାର୍ଗ ହେଉଛନ୍ତି ଯୀଶୁ ପ୍ରଭୁ। ଯଦି ତାହାଙ୍କଠାରେ ଆମେ ବିଶ୍ୱାସ କରିବା, ତାହାଙ୍କଠାରେ ଯଦି ଆମେ ଭରସା ରଖିବା, ନଚେତ୍ ଆମ ପାପ ସବୁ କ୍ଷମା ହେବ ଆଉ ସେହି ଅନନ୍ତ ଜୀବନର ଯୋଗ୍ୟ ହୋଇପାରିବା। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କଠାରେ ଆମେ ପ୍ରାର୍ଥନା କରିବା। ଧନ୍ୟବାଦ ଦେଉଛୁ ପ୍ରଭୁ, ଯେହେତୁ ଆମ ପାପ ନିମନ୍ତେ ତୁମେ ତୁମ ସେହି ଜୀବନକୁ ଉତ୍ସର୍ଗ ଦେଇଅଛ, ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ। ଆମେନ୍।
ମିଥ୍ୟା ସାଥ ପାଇଁ ଲାଞ୍ଚ ଦିଏ ନାହିଁ, ଯେଉଁ ଜନ ଏହି ସକର୍ମ କରି ଅଟଳ ରହିବ ଚିରକାଳ ପାଇଁ, ଯେଉଁ ଜନ ଏହି ସକର୍ମ କରି ଅଟଳ ରହିବ ଚିରକାଳ ପାଇଁ, ସେ ଧନ୍ୟ ହେବ ଧନ୍ୟ ବାସ କରି ବସେ ତୁମ୍ଭ ପୁଣ୍ୟ ପର୍ବତରେ, ବାସ କରି ବସେ ତୁମ୍ଭ ପୁଣ୍ୟ ପର୍ବତରେ, ହେ ସଦା ପ୍ରଭୁ ସଦା ପ୍ରଭୁ, ସିଏ ପ୍ରବାସ କରିବ ତୁମ୍ଭ ଆବାସରେ, ବାସ କରି ବସେ ତୁମ୍ଭ ପୁଣ୍ୟ ପର୍ବତରେ, ହେ ସଦା ପ୍ରଭୁ ସଦା ପ୍ରଭୁ।
ଶ୍ରୋତା, ଆମେ ଆଶା କରୁଛୁ ଯେ ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ଆଶିଷରେ ପରିପୂର୍ଣ୍ଣ କରିଅଛି। ଆହୁରି ଅଧିକ ଜାଣିବା ପାଇଁ ଓ ଆପଣଙ୍କର ମନ୍ତବ୍ୟ ଏହି ଠିକଣାରେ ଆମ ପାଖକୁ ଲେଖନ୍ତୁ। ଆମର ଠିକଣା ଆଡ଼ଭେଣ୍ଟିଷ୍ଟ ୱାର୍ଲ୍ଡ ରେଡ଼ିଓ, ପୋଷ୍ଟବକ୍ସ ନମ୍ବର 1446, ସାଲିସବରୀ ପାର୍କ, ପୁନା, ମହାରାଷ୍ଟ୍ର, ଇଣ୍ଡିଆ। ପିନ୍କୋଡ଼୍ 411037। ଫୋନ୍ ନମ୍ବର 2424143। ଆଶା କରୁଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ।